26 ନହ ଈଶ୍ୱରଙ୍କ ଯୋଜନା ଘୋଷଣା କଲେ, ତାଙ୍କୁ ସତର୍କ ବାଣୀ ଦେଲେ, କିନ୍ତୁ ଲୋକେ ମନ୍ଦପଥରୁ ମନ ପରିବର୍ତ୍ତନ କଲେ ନାହିଁ। ନହ ସପରିବାର ପୁଣି ପଶୁପକ୍ଷୀଗଣ ଜାହାଜରେ ପ୍ରବେଶ କଲେ। ଈଶ୍ୱରଙ୍କ ଦ୍ୱାରା ଜାହାଜର ଦ୍ୱାର ବନ୍ଦ କରାଗଲା। ତହୁଁ ବର୍ଷା ଆରମ୍ଭ ହେଲା। 40 ଦିନ ଏବଂ 40 ରାତ୍ରି ବର୍ଷା ହେଲା। ଭୂମିରୁ ନିର୍ଝର ବାହାର ହେଲା। ପୁଣି ପୃଥିବୀ ପ୍ଲାବନ ଜଳରେ ମଗ୍ନ ହେଲା। ନହ ଓ ତା ସଙ୍ଗେ ଜାହାଜରେ ଯାହା ଥିଲେ ସେସବୁ ଛଡ଼ା ପୃଥିବୀସ୍ଥ ସବୁ ନିଶ୍ୱାସ ପ୍ରଶ୍ୱାସ ଧାରି ମରିଗଲେ।